ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟ ହେବା 20 ତାରିଖ ଦିନ ହେବାରକେ ଥିବା 2 ନମ୍ଘର ଖେପ ଭୋଟ୍ ଲାଗି ଆଜି ପ୍ରଚାର ଶେଷ ହେଉଛି। ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଆସ୍କାର, କନ୍ଧମାଳ ଲୋକସଭା ଆସନ ଆର୍ ତାର ଅଧୀନତି ଥିବା 35ଟା ବିଧାନସଭା ଆସନ ଲାଗି ପ୍ରଚାର ଆଜି ସଞ୍ଜର 5 ବଜେ ସର୍ବା। ଭୋଟ୍ ଗ୍ରହଣ ଲାଗି ନିୟୋଜିତ ହୋଇଥିବା ଅଧିକାରୀ ଆର୍ କର୍ମଚାରୀମାନେ ଆଜିଠାନୁ ମତଦାନ କେନ୍ଦ୍ରମାନଙ୍କୁ ଯିବେ। ଏତାର ସହିତ ନିର୍ବାଚନ ଯେନ୍ତା ସୁରୁଖୁରୁତି ହେବା ଏଥିଲାଗି ପ୍ରଶାସନ ତରଫୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେଆଡ଼େ ରାଇଜର 4 ନମ୍ଘର ଖେପ ନିର୍ବାଚନ ଲାଗି ଆଜି ବୈଧ ପ୍ରାର୍ଥୀପତ୍ର ତାଲିକା ବାହାରବା। ଏହି ଖେପେ ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆର୍ ଯାଜପୁର ଲୋକସଭା ଆସନ ଆର୍ ତାର ଅଧୀନତି ଥିବାର 42ଟା ବିଧାନସଭା ଆସନ ଲାଗି ଆଇବା 1 ତାରିଖ ଦିନ ଭୋଟ୍ ହେବା। ରାଜ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଙ୍ଗେ ଆଲୋଚନା କରିଛନ୍। କେନ୍ସି ପରିସ୍ଥିତି ଭିଲ୍ ହିଂସାକେ ବରଦାସ୍ତ ନାହିଁ କରାଯାଏ ବୋଲି ଶ୍ରୀ ଧଳ କହିଛନ୍। 4 ନମ୍ଘର କ୍ଷେପେ ହୋଇଥିବାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଆର୍ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଆର୍ ତାର ଅଧୀନତି ଥିବାର 28ଟା ବିଧାନସଭା କ୍ଷେତ୍ର ହୋଇଥିବାର ଭୋଟ୍ ମତଦାନ ହାର 75.68% ହୋଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଖୁସି ଜାହିର କରିଥିଲେ। ସ୍ୱାଭିମାନ ଅଞ୍ଚଳନୁ ନେଇକରି ଭିନ୍ ଭିନ୍ ଇଲାକାନ ସବୁ ବର୍ଗର ମତଦାତା ଗଣତନ୍ତ୍ରର ମହାପର୍ବତୀ ସାମିଲ ହୋଇଥିବାର ବାବଦେ ସେ ସୂଚନା ଦେଇଥିଲେ। ଶାନ୍ତି ଶୃଙ୍ଖଳା ଆର୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଭୋଟ୍ ସାମିଲ ହେବାର ଲାଗି ଶ୍ରୀ ଧଳ ସବୁକୁ ଅନୁରୋଧ କରିଛନ୍। ବିଜେପିର ବରିଷ୍ଠ ନେତା ଆର୍ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ହେମା ମାଲିନୀ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର ଯାଦବ ଆର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ବିଜେପି ପ୍ରାର୍ଥୀମାନଙ୍କ ଲାଗି ଭୋଟ୍ ପ୍ରଚାର କରିବେ। ସାଂସଦ ହେମାମାଲିନୀ ଆଜି 10:30 ବଜେ ଦେବଗଡ଼ଠାରେ ଆର୍ ଦିନର 11:45 ପାଲଲହଡ଼ାନୁ ହେବାରକେ ଥିବା ସାଧାରଣ ସଭାତି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ସକାଳ 9:45 କଣ୍ଟାବାଞ୍ଜିନୁ ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ୍ ପ୍ରଚାର କରିବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ସକାଳ ବେଳାର 10:30 ବ୍ରଜରାଜନଗର ଆର୍ 12:30 ଝାରସୁଗୁଡ଼ାନୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଓଡ଼ିଶା ଗସ୍ତତି ଆସିକରି ଆଇବା କାଲ ପହଞ୍ଚବେ। ସୋମବାର ଦିନ ପୁରୀ ଗସ୍ତ ନ ଯାଇକରି ଶ୍ରୀଜୀଉଙ୍କର ଦର୍ଶନ କରିବେ। ଏତାର ସହିତ ପ୍ରଧାନମନ୍ତ୍ରୀ ପୁରୀ ବଡ଼ଦାନ୍ଦନ ଗୋଟିଏ ନିର୍ବାଚନ ରୋଡ୍ ଶୋ କରିବେ। ସେଦିନ ଉପରବେଲା କଟକଠାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ସଭାତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଲତି ଶିକ୍ଷା ବଛର ଲାଗି ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କେ ଆଉ 1138 ପିଜି ସିଟ୍ ବଢ଼ାଯାଇଛି। ରାଜ୍ୟର 114 ଶିକ୍ଷାନୁଷ୍ଠାନ 28,954 ସିଟ୍ ନାଁ ଲେଖା ହେବା। ଏଥିଲାଗି ଆଜିଠାନୁ ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସିପିଇଟି 2024 ଲାଗି ଅନ୍ଲାଇନ୍ ଆବେଦନ ମୂଲ ହେଉଛି। ଆଇବା 27 ତାରିଖ ଦିନ ଆବେଦନ କରିବାର ଶେଷ ଦିନ ରହିଛି। ପ୍ରବେଶିକା ପରୀକ୍ଷା ଜୁଲାଇ 3-14 ତାରିଖ ଭିତରେ ହେବା ବୋଲିକରି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ମିଳିଛି। ବରଗଡ଼ ଜିଲ୍ଲା ପାଇକମାଲନୁ ନରସିଂହନାଥନୁ ପ୍ରସିଦ୍ଧ ବୈଶାଖ ମେଲା ଲାଗି ଆଜି ବେଲବୁଡ଼େ କଲଶ ଯାତ୍ରା ହେବା। ଆଇବାକାଲି ସକାଳୁ ବିଶ୍ୱଶାନ୍ତି ମହାଯଜ୍ଞ ମୂଲ ହେବା। ଏଥିଲାଗି ମନ୍ଦିର ପ୍ରଶାସନ ତରଫ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଚାଲଧାରନ ବାଉଁଶ ଦେଇକରି ଭକ୍ତମାନଙ୍କର ଯିବା ଆସିବାର ଲାଗି ଅସ୍ଥାୟୀ ରାସ୍ତା ଆର୍ ମନ୍ଦିର ସାମ୍ନାନୁ ଯଜ୍ଞ ମଣ୍ଡପ ତିଆରି ହୋଇଛି। ମୀନା ବଜାର, ଦୁଲି, ଲେହେଟି ସାଙ୍ଗେ ଦୋକାନ ବଜାର ଲାଗଲାନ। ପଦମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନ, ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଆର୍ ମେଲା କମିଟିର ମେମ୍ବରମାନେ ବୈଶାଖ ମେଲା କେନ୍ତା ଶାନ୍ତି ଶୃଙ୍ଖଳା ସହିତ ହେବା ସେ ବାବଦେ ଆଲୋଚନା କରିଛନ୍। ଓଡ଼ିଆ ଭାଷା, ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଲାଗି ଆବେଦନ ସମୟକେ ବଢ଼ାଯାଇଛି। ଏଥିଲାଗି ଆଇବା ଜୁନ୍ 30 ତାରିଖ ତକ ଆବେଦନ କରାଯାଇପାରବା। ଆଘନୁ ଏଟା ଗଲା 30 ତାରିଖ ତକ ଥିଲା। କଳାକାରମାନେ ନିଜ ନିଜ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏ ବାବଦେ ଆବେଦନ କରିପାରିବେ ବୋଲି କୁହାଯାଇଛି। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନୁ ଥିବା ଜିଲ୍ଲା କ୍ୟାଡରର 73 ଜଣ ବିଚାରପତିଙ୍କର ବଦଲି କରାଯାଇଛି। ହାଇକୋର୍ଟ ତରଫ ଏ ବାବଦେ ନିର୍ଦ୍ଦେଶନାମା ବାହାରିଛି। ଆଜି ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ସଂଗ୍ରହାଳୟ ହେଉଛି ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ, ଲୋକର ଭିତରେ ସହଯୋଗ ଆର୍ ଶାନ୍ତି ପ୍ରତିଷ୍ଠା ଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏ ବାବଦେ ଲୋକମାନଙ୍କୁ ସଚେତନ କରିବାର ଲାଗି ଏହି ଦିବସ ପାଳନ କରାଯାଉଛି। ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ମ୍ୟୁଜିୟମ୍ 1977 ଫି ବଛର ମେ 18 ତାରିଖ ଦିନ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରୁଛି। ଏ ବଛରର ବାର୍ତ୍ତା ହେଉଛି ଶିକ୍ଷା ଆର୍ ଅନୁସନ୍ଧାନ ଲାଗି ସଂଗ୍ରହାଳୟ। ପାଣିପାଗ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆର୍ ଉତ୍ତର ଆଣ୍ଡାମାନ ସାଗରନୁ ଆଇବା 20 ତାରିଖ ଆଡ଼େ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।